ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ। ସରକାରଙ୍କର ଦାୟିତ୍ୱ ନେବାର 24 ମିନିଟ୍ ଭିତରେ ଚାଷୀମାନଙ୍କୁ କ୍ୱିଣ୍ଟାଲ ପିଛା ଧାନଟି 800 ଟଙ୍କାର ସବସିଡି ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ବିଧାନସଭାନ ରାଜ୍ୟପାଳଙ୍କର ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ରଖିକରି ମୁଖ୍ୟମନ୍ତ୍ରୀ କହିଛନ୍, ଗଲା 8 ମାସ ଭିତରେ 98 ଲକ୍ଷ ମହିଳାଙ୍କୁ ସୁଭଦ୍ରା 100 ଟଙ୍କା ମିଳିଛି। ରାଜ୍ୟ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ରହିଛି ଆଉ ରାଜ୍ୟ ନିଯୁକ୍ତି ସଂଖ୍ୟା ବଢ଼ିଛି। କୃଷକ ସମୃଦ୍ଧି ଯୋଜନା ଲାଗି ରାଜ୍ୟର ଚାଷୀ ପରିବାରମାନଙ୍କର ମାସିକ ଆୟ ନିଶ୍ଚିତ ଭାବେ ବଢ଼ବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଭୁବନେଶ୍ୱର ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ଶୁଣାଣି ଏବେ 17 ଆର୍ 24 ତାରିଖ ଦିନ ବନ୍ଦ ରହିବା। ବିଧାନସଭା ବଜେଟ୍ ଅଧିବେଶନ ଚାଲୁଥିବାରୁ ଏ 2 ସୋମବାର ଦିନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ଏ ବାବଦେ ପରବର୍ତ୍ତୀ ତାରିଖ ସମ୍ବାଦପତ୍ର ଆର୍ ଭିନ୍ ଭିନ୍ ଗଣମାଧ୍ୟମ ଜରିଆ ଜନେଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ 23 ତାରିଖ ରବିବାର ଦିନ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆ ଦେଶ ଆଉ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଏଇଟା ତାଙ୍କର 119 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଆ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବେ ଏଇଟା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାଥି ଇତାର ପ୍ରସାରଣ କରାଯିବା। ସେହିଦିନ ରାତିର 8 ବଜେ ଆଞ୍ଚଳିକ ଭାଷାନ୍ତରଣର ଫେରଘା ପ୍ରସାରଣ କରାଯିବା। ରାଜ୍ୟ ମତ୍ସ୍ୟ ଉତ୍ପାଦନକେ ବଢ଼ାବାର ସହିତ ମାଚାଷକେ ବରକସ କରବାର ଲାଗି ରାଜ୍ୟପାଳ ଡକ୍ଟର ହରିବାବୁ କୁମ୍ଭମ୍ ପାଟି ଜୋର ଦେଇଛନ୍। ଗଲାକାଲି ରାଜଭବନର ରାଜ୍ୟର ମତ୍ସ୍ୟ କ୍ଷେତ୍ରଟି କାର୍ଯ୍ୟକାରୀ ହେଉଥିବା ଭିନ୍ ଭିନ୍ ଯୋଜନାର ସ୍ଥିତି ବାବଦେ ରାଜ୍ୟପାଳ ସମୀକ୍ଷା କରିଛନ୍। ରାଜ୍ୟ ମାଚାଷର ଆବଶ୍ୟକତାକେ ପୂରା କରବାର ଦିଗେ ରାଜ୍ୟପାଳ ପରାମର୍ଶ ଦେଇଥିଲେ। ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅଧୀନତି ପୋଖରୀ ବିକାଶ ଲାଗି ଦିଆଯାଉଥିବା ସବସିଡି ମାଚାଷ କ୍ଷେତ୍ରର ବିକାଶ ହେବାର ଜରୁରୀ ବୋଲି ରାଜ୍ୟପାଳ କହିଛନ୍। ରାଜ୍ୟ ସରକାର ରାସନ କାର୍ଡ ହିତାଧିକାରୀମାନଙ୍କ ଲାଗି ଇ କେୱାଇସି ସମୟକେ 31 ମାର୍ଚ୍ଚ ତକ ବଢ଼ାଯାଇଛି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ନେଟୱାର୍କ ସମସ୍ୟା ଥିବାରୁ କେତେଟା ଜାଗାନ ଇ କେୱାଇସି କରାଯାଇ ନାଇଁ ପାର୍ବାର। ସମସ୍ୟାର ସମାଧାନ ଲାଗି ସରକାରଙ୍କ ତରଫରୁ ଟୋଲ୍ ଫ୍ରି ନମ୍ବର 1967 ଜାରି କରାଯାଇଛି। ଫି ଗ୍ରାମ ପଞ୍ଚାୟତନ ଗୋଟିଏ ଲେଖା ଗୋଦାବରୀ ମିଶ୍ର ଆଦର୍ଶ ବିଦ୍ୟାଳୟ ଖୋଲାଯିବା ଆଉ ଇ ବାବଦେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫ ସବୁ ଜିଲ୍ଲାପାଳମାନଙ୍କୁ ଚିଠି କରାଯାଇଛି। ରାଜ୍ୟ ମୋଟ 6794 ସ୍କୁଲ ଖୋଲାଯିବାରକେ ଥିବାର ବେଳେ ଇ ଶିକ୍ଷାବର୍ଷରେ 114 ସ୍କୁଲ ଖୋଲାଯିବାର ଲକ୍ଷ୍ୟ ରଖାଯାଇଛି। ଗଣଶିକ୍ଷା ବିଭାଗ ତରଫ ଜାରି କରାଯାଇଥିବା ମାନଦଣ୍ଡ ହିସାବରେ ଜିଲ୍ଲାପାଳମାନେ ସ୍କୁଲମାନଙ୍କୁ ବାଛିବେ ବୋଲି ଜଣାପଡ଼ିଛି। ଭୁବନେଶ୍ୱର ବରମୁଣ୍ଡ ବିଜୁ ପଟ୍ଟନାୟକ ପଡ଼ିଆଠାରେ ଚାଲିଥିବା ରାଜ୍ୟସ୍ତରୀୟ ମତ୍ସ୍ୟପ୍ରାଣୀ ସମାବେଶର 2 ନମ୍ବର ଦିନେ ଗଲାକାଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତ୍ସ୍ୟଚାଷୀ ଆର୍ ପ୍ରାଣୀପାଳକମାନଙ୍କୁ ଦିଗ୍ଦର୍ଶନ ଦେଇଛନ୍। ଏ ଅବସରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍, ରାଜ୍ୟ ଦିନକ ପାଖାପାଖି 1,10,00,000 ଅଣ୍ଡା ଉତ୍ପାଦନ ହେଉଥିବାର ବେଳେ 2029 ତକ 5 କୋଟି ଅଣ୍ଡା ଉତ୍ପାଦନ ଲାଗି ସରକାର ଲକ୍ଷ୍ୟ ରଖିଛନ୍। ଗଲାକାଲି ଏ ଅବସରରେ ଭିନ୍ ଭିନ୍ ବର୍ଗର ସର୍ବୋତ୍ତମ ଚାଷୀମାନଙ୍କୁ ସମ୍ମାନିତ କରାଯାଇଥିଲା। ଆଜି ଉଦ୍ଯାପନୀ ସମାରୋହଟି ମନ୍ତ୍ରୀଙ୍କୁ ପଚାରନ୍ତୁ କାର୍ଯ୍ୟକ୍ରମଟି ମତ୍ସ୍ୟଚାଷୀ ଆର୍ ପ୍ରାଣୀପାଳକମାନେ ନିଜର ପ୍ରଶ୍ନ ମନ୍ତ୍ରୀଙ୍କ ପାଖେ ରଖିପାରିବେ। ଏ ବଛର ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଏବେ 21 ତାରିଖ ମୂଲ ହୋଇକରି 6 ମାର୍ଚ୍ଚ ତକ ହେବା। ସମ୍ବଲପୁର ବୁଢ଼ାରଜା ଉଚ୍ଚ ବିଦ୍ୟାଳୟଠାରେ ପରୀକ୍ଷାକେ ଶାନ୍ତି ଶୃଙ୍ଖଳାଦି କରବା ଲାଗି ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ବୈଠକଟି ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ ସଭାପତିତ୍ୱ କରିଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହିତ ଜିଲ୍ଲାର ଭିନ୍ ଭିନ୍ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନେ ଯୋଗ ଦେଇଥିଲେ। ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଲିରାମ ବନ୍ଦର ଆଉ ମହାନଗର ନିଗମ କମିଶନର ବେଦଭୂଷଣ ଗଲାକାଲି ବୁର୍ଲାନ ଭିନ୍ ଭିନ୍ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍। ବୁର୍ଲା ଅଟଲ ଛକଠାରେ ତିଆରି ହେବାରକେ ଥିବା ଗୋଟିଏ ଅତ୍ୟାଧୁନିକ ପାର୍କ ଲାଗି ଜାଗା ବୁଲି ଦେଖିବାର ସହିତ ବିଭାଗୀୟ ଅଧିକାରୀମାନଙ୍କୁ ଇତାର ଲାଗି ଗୋଟିଏ ଅଟକଲ ବନାବା ଲାଗି ନିର୍ଦ୍ଦେଶ ଦେଇଛନ୍। ବରଗଡ଼ ଧନୁଯାତ୍ରାର ସ୍ଥାୟୀ ରାଜମହଲ ବନାବା ଲାଗି ରାଜ୍ୟ ପର୍ଯ୍ୟଟନ ବିଭାଗ ପକାପକି 13 କୋଟି ଟଙ୍କା ମଞ୍ଜୁର କରିଛି। ବରଗଡ଼ ନିଶାମଣି ପଡ଼ିଆନ ଇ ସ୍ଥାୟୀ ରାଜମହଲ ତିଆରି ହେବା ବୋଲି ଜଣାପଡ଼ିଛି। ଇନ ଜନେଇ ଦେଇପାରେ ଯେ ଧନୁଯାତ୍ରା ସମୟଥି ରାଜ ଅତିଥି ଭାବେ ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାବଦେ ଘୋଷଣା କରିଥିଲେ। ଭୁବନେଶ୍ୱର କଲିଙ୍ଗ ହକି ଷ୍ଟାଡିୟମ୍ଠାରେ ଗଲାକାଲି ମୂଲ ହେଉଥିବା ଏଫ୍ଆଇଏଚ୍ ପ୍ରୋ ଲିଗ୍ଟି ଭାରତୀୟ ମହିଳା ଦଳ ଇଂଲଣ୍ଡକେ 3-2 ଗୋଲ୍ଟି ହରାଇଛି। ସେନ୍ତା ସ୍ପେନ୍ ମହିଳା ଦଳ 2-1 ଗୋଲ୍ଟି ଜର୍ମାନୀକେ ହରାଇଥିଲା। ସେଆଡ଼େ ପୁରୁଷ ବର୍ଗଟି ସ୍ପେନ୍ ଭାରତକେ 3-1 ଗୋଲ୍ଟି ହରାଇଛି। ଏଛନି ରାଞ୍ଚଲିକ ଖବର ଇନ ଶେଷ ହେଲା। ଆର ବେଳ ରାଞ୍ଚଲିକ ଖବର ଶୁଣିପାରିବେ ରାତି 7:02 ଜୁହାର।